ओम शांति। 15/4/2026 आजिरो साकारो महावाक्य मीठे बच्चे तुमरो स्वधर्म हेला शांति, किंतु प्रकृत शांति तो शांति धामरे ही मिली पारिवो। एही कथा समस्तंकु सुनाइबाकु हेबो एवं निजरो स्वधर्मरे रहिबाकु हेबो। प्रश्न, क्यों ज्ञान एकमात्र बाबांको पाखरे ही अच्छी जहाकु एबे तुमे माने पढ़ुछ? उत्तर, पाप ओ पुण्यर ज्ञान। भारतवासी जेतेबेले बाबांको गाली देउछंती सेतेबेले पाप आत्मा होई जाउछंती। जेतेबेले बाबा एवं ड्रामा को जानी जाउछंती सेतेबेले पुण्य आत्मा होई जाउछंती। एही पाठ तुमे माने वर्तमान ही पढ़ुछ। तुमे जानिछ जे समस्तंकर सद्गति दाता एकमात्र बाबा ही अटंती। मनुष्य मनुष्य को सद्गति अर्थात मुक्ति जीवन मुक्ति देई पारिबे नाहीं। गीत, इस पाप की दुनिया से और कहीं ले चलो प्रभु। ओम शांति। बाबा बसे पिलामानंकु बुझाउछंती जे एहा हेउछि पाप आत्मा मानंकर दुनिया। भारत को ही कुहा जाउछि जे भारत पुण्य आत्मा मानंकर दुनिया थिला, जेउठी देवी देवता मानंकर राज्य थिला। एही भारत सुखधाम थिला, से समय रे आउ कौनसी राष्ट्र नथिला, एकमात्र ही भारत थिला। शांति अथवा सुख सत्य जुगरे थिला, जहाकु स्वर्ग बोली कहुछन्ते, एहा हेउछि नरक। भारत ही स्वर्ग थिला, एबे नरक होई जाइछि। नरकरे सुख शांति कुआडु आसिबो? कलियुग को नरक कुहा जाउछि। कलियुगर अंत को आहुरी ही रौरव नरक दुखधाम बोली कुहा जाउछि। एही लक्ष्मी नारायणकर राजत्व समय रे भारत ही सुखधाम थिला। भारतवासी मानंकर गृहस्थ धर्म पवित्र थिला। पवित्रता सुख शांति संपत्ति मध्य बहुत थिला। एबे सही भारत पतित होई जाइछि, समस्ते बिकारी होई जाइछंती। एहा हेउछि दुखधाम। भारत सुखधाम थिला एवं आम आत्मा मानंकर निवास स्थली हेउछि शांतिधाम। शांति शांति धामरे ही मिली पारिबो, सही ठारे ही आत्मा शांत हुई रही पारिबो, जहाँ को स्वीट होम निराकारी दुनिया कुहा जाउछि, ताहा हेउछि आत्मा मानंकर घर। सेठारे रहिबा समय रे आत्मा शांति रे रहुछि। बाकी शांति कौनसी जंगल आदि को जीवा द्वारा मिलिबो नाहीं, ताहा ही शांति धाम अटे। सत्य जुगरे सुख ओ शांति उभय रहिबो, एही दुख धाम रे शांति मिली पारिबो नाही। शांति धाम रे ही शांति मिली पारिबो। सुख धाम रे मध्य कर्म करिबाकु हुए, शरीर द्वारा अभिनय करिबाकु पड़ी थाए। एही दुख धाम रे जणे हेले मनुष्य नाहांती, जहांको पाखरे सुख शांति थिबो। एहा हेउछि भ्रष्टाचारी पतित धाम, सेथि पाई तो पतित पावनंकु डाकुछंती, किंतु सेही बाबांकु केही जानी नाहंती, सेथि पाई अनाथ होई जाइछंती। अनाथ हेबा जोगो परस्पर मध्यरे लढ़ई झगड़ा करुछंती, केते दुख अशांति मारपीट हेउछंती। एहा ही हेउछि रावण राज्य, सेथिपाई राम राज्य चाहुछंती। रावण राज्य रे ना सुख अछि ना शांति। राम राज्य रे सुख शांति उभय थिला, परस्पर मध्य रे केवे लड़ही झगड़ा करू नथिले। सेठारे पांच विकार ही नथिला, एठारे पांच विकार रहिछि। प्रथम हेउछि देह अभिमान मुख्य, पुणी काम क्रोध। भारत स्वर्ग थिबा समय रे एही पांच विकार नथिला, सेठारे समस्ते देही अभिमानी थिले। वर्तमान सबो मनुष्य देह अभिमानी अटंती, ଦେବତା ମାନେ ଦେହି ଅଭିମାନୀ ଥିଲେ। ଦେହ ଅଭିମାନୀ ମନୁଷ୍ୟ କେବେ କାହାକୁ ସୁଖ ଦେଇପାରିବେ ନାହିଁ, ପରସ୍ପରକୁ କେବଳ ଦୁଃଖ ହିଁ ଦେଇଥାନ୍ତି। ଏପରି ଭାବ ନାହିଁ, ଲକ୍ଷପତି କୋଟିପତି ପଦମପତି ମାନେ ସୁଖୀ ଅଟନ୍ତି ନା। ଏସବୁ ତ ହେଉଛି ମାୟାର ଆକର୍ଷଣ, ମାୟାର ରାଜ୍ୟ। ଏବେ ତାହାର ବିନାଶ ପାଇଁ ମହାଭାରତ ଲଢ଼େଇ ସମ୍ମୁଖରେ ଉପସ୍ଥିତ। ଏହାପରେ ପୁଣି ସ୍ୱର୍ଗର ଦ୍ୱାର ଖୋଲିବ, ଅଧାକଳ୍ପ ପରେ ପୁଣି ନର୍କର ଦ୍ୱାର ଖୋଲୁଛି। ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ଭାରତବାସୀ କହୁଛନ୍ତି, ଭକ୍ତି କଲେ ଭଗବାନ ମିଳିବେ। ବାବା କହୁଛନ୍ତି, ଯେବେ ଭକ୍ତି କରି କରି ବିଲକୁଲ ତଳକୁ ଆସୁଛନ୍ତି, ସେତେବେଳେ ମୋତେ ଆସିବାକୁ ପଡ଼ୁଛି। ସ୍ୱର୍ଗର ସ୍ଥାପନା କରିବା ପାଇଁ ଅର୍ଥାତ୍ ଭାରତକୁ ସ୍ୱର୍ଗ କରିବା ପାଇଁ, ଯେଉଁ ଭାରତ ସ୍ୱର୍ଗ ଥିଲା ତାହା ନର୍କ କିପରି ହେଲା, ରାବଣ ହିଁ କଲା। ଗୀତାର ଭଗବାନଙ୍କ ଠାରୁ ତୁମକୁ ରାଜ୍ୟ ମିଳିଲା, ଏକୋଇଶ ଜନ୍ମ ତୁମେ ସ୍ୱର୍ଗରେ ରାଜ୍ୟ କଲ, ପୁଣି ଭାରତ ଦ୍ୱାପରରୁ କଳିଯୁଗକୁ ଆସିଗଲା, ଅର୍ଥାତ୍ ଅବତରଣ କଳା ହୋଇଗଲା। ସେଥିପାଇଁ ସମସ୍ତେ ଡାକୁଛନ୍ତି, ହେ ପତିତ ପାବନ ଆସ। ପତିତ ମନୁଷ୍ୟକୁ ପତିତ ଦୁନିଆରେ ସୁଖ ଶାନ୍ତି ମିଳିପାରିବ ନାହିଁ, କେତେ ଦୁଃଖ ଭୋଗ କରୁଛନ୍ତି। ଆଜି ପଇସା ଚୋରି ହେଲା, ଦେବାଳିଆ ହେଲେ, ଆଜି ରୋଗୀ ହେଲେ, ଏଠାରେ ଦୁଃଖ ହିଁ ଦୁଃଖ ରହିଛି ନା। ଏବେ ତୁମେ ସୁଖ ଶାନ୍ତିର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛ, ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ପୁରୁଷାର୍ଥ କରୁଛ। ଏକମାତ୍ର ବାବା ହିଁ ସଦା ସୁଖୀ କରାଉଛନ୍ତି, ରାବଣ ସଦା ଦୁଃଖୀ କରାଉଛି। ଏକଥା ଭାରତବାସୀମାନେ ଜାଣିନାହାନ୍ତି। ସତ୍ୟଯୁଗରେ ଦୁଃଖର କଥା ରହିବ ନାହିଁ, କେବେ କାନ୍ଦିବାକୁ ପଡ଼ିବ ନାହିଁ, ସର୍ବଦା ସୁଖ ହିଁ ସୁଖ ରହିବ। ସେଠାରେ ଦେହ ଅଭିମାନ ଅଥବା କାମ କ୍ରୋଧ ଆଦି ରହିବ ନାହିଁ। ପାଞ୍ଚ ବିକାରର ଦାନ ନ ଦେବା ପର୍ଯ୍ୟନ୍ତ ଦୁଃଖର ଗ୍ରହଣ ଦୂର ହେବ ନାହିଁ। କହନ୍ତି ନା, ଦାନ ଦେଲେ ଗ୍ରହଣ ଛାଡ଼ିବ। ବର୍ତ୍ତମାନ ସାରା ଭାରତକୁ ପାଞ୍ଚ ବିକାରର ଗ୍ରହଣ ଲାଗିଛି। ଯେ ପର୍ଯ୍ୟନ୍ତ ପାଞ୍ଚ ବିକାରର ଦାନ ନ ଦେଇଛ, ସେ ପର୍ଯ୍ୟନ୍ତ ଷୋହଳ କଳା ସମ୍ପୂର୍ଣ୍ଣ ଦେବତା ହୋଇପାରିବ ନାହିଁ। ବାବା ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। କହୁଛନ୍ତି, ଗୁରୁ ବିନା ଗତି ନାହିଁ, କିନ୍ତୁ ଗତିର ମଧ୍ୟ ଅର୍ଥ ବୁଝୁନାହାନ୍ତି। ମନୁଷ୍ୟମାନଙ୍କୁ ଗତି ସଦ୍ଗତି ଅର୍ଥାତ୍ ମୁକ୍ତି ଜୀବନ ମୁକ୍ତି କେବଳ ବାବା ହିଁ ଦେଇପାରିବେ। ବର୍ତ୍ତମାନ ସମସ୍ତଙ୍କର ସଦ୍ଗତି ହେଉଛି, ଦିଲ୍ଲୀକୁ ନୂଆ ଦିଲ୍ଲୀ ପୁରୁଣା ଦିଲ୍ଲୀ କହୁଛନ୍ତି, କିନ୍ତୁ ଏବେ ତ ନୂଆ ଦିଲ୍ଲୀ ନାହିଁ, ନୂଆ ଦୁନିଆରେ ନୂଆ ଦିଲ୍ଲୀ ହେବ, ପୁରୁଣା ଦୁନିଆରେ ପୁରୁଣା ଦିଲ୍ଲୀ ରହିଛି। ବାସ୍ତବରେ ଯମୁନା କୂଳରେ ଦିଲ୍ଲୀ ପରିସ୍ଥାନ ଅର୍ଥାତ୍ ସ୍ୱର୍ଗ ଥିଲା, ସତ୍ୟଯୁଗ ଥିଲା ନା, ସେଠାରେ ଦେବୀ ଦେବତାମାନେ ରାଜତ୍ୱ କରୁଥିଲେ। ଏବେ ତ ପୁରୁଣା ଦୁନିଆରେ ପୁରୁଣା ଦିଲ୍ଲୀ ରହିଛି, ନୂଆ ଦୁନିଆରେ ତ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଭାରତବାସୀ ଏହାକୁ ଭୁଲି ଯାଇଛନ୍ତି। ନୂଆ ଭାରତ ନୂଆ ଦିଲ୍ଲୀରେ ଦେବୀ ଦେବତାଙ୍କର ରାଜ୍ୟ ଥିଲା, ସେଠାରେ ଅନ୍ୟ କୌଣସି ରାଷ୍ଟ୍ର ନଥିଲା, ଏକଥା କେହି ହେଲେ ଜାଣିନାହାନ୍ତି। ସରକାର ଏହି ପାଠ ପଢ଼ାଉ ନାହାନ୍ତି। ଜାଣିଛନ୍ତି ଯେ ଏହି ଇତିହାସ ତ ହେଉଛି ଅଧା। ଯେବେଠାରୁ ଇସଲାମୀ ବୌଦ୍ଧିମାନେ ଆସିଛନ୍ତି, ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ବିଷୟରେ କାହାକୁ ଜଣାନାହିଁ। ଏହି ବାବା ହିଁ ବସି ବୁଝାଉଛନ୍ତି ଯେ ସାରା ସୃଷ୍ଟିର ଚକ୍ର କିପରି ଘୁରୁଛି। ଭାରତ ସ୍ୱର୍ଗ ଥିବା ସମୟରେ ସ୍ୱର୍ଣ୍ଣିମ ଦୁନିଆ ଥିଲା, ଏବେ ସେହି ଭାରତ ଦେଖ କ'ଣ ହୋଇଗଲାଣି। ପୁଣି ଭାରତକୁ ହୀରାତୁଲ୍ୟ କିଏ କରାଇବ? ବାବା କହୁଛନ୍ତି, ଯେବେ ତୁମେ ବହୁତ ପାପ ଆତ୍ମା ହୋଇଯାଇଛ, ତେବେ ମୁଁ ପୁଣ୍ୟ ଆତ୍ମା କରିବାକୁ ଆସୁଛି। ଏହିପରି ଡ୍ରାମା ତିଆରି ହୋଇଛି, ଯାହାକୁ କେହି ବି ଜାଣିନାହାନ୍ତି। ବାବାଙ୍କ ବିନା ଏହି ଜ୍ଞାନ ଅନ୍ୟ କେହି ଦେଇପାରିବେ ନାହିଁ। ଜ୍ଞାନର ସାଗର बाबा ही आसी पढ़ाउछन्ते। मनुष्य मनुष्य को केवे सद्गति दे पारिबे नाही। जेते बेले देवी देवता माने थिले तेबे समस्ते परस्पर को सुख ही देउथिले। केही भी रोगी बेमार हेउ नथिले। वर्तमान एठारे तो समस्ते रोगी अटंती। एबे बाबा पुनर्बार स्वर्ग गढ़ीबा को आसीछन्ती। बाबा स्वर्ग करुछन्ती, रावण नरक करुछि। एही खेल को केही हेले जानी नहांती। शास्त्रर ज्ञान हेउछि दर्शन तत्व भक्ति मार्ग, ताहा सद्गतिर मार्ग नुहे। एहा कौनसी शास्त्रर दर्शन तत्व नुहे। बाबा शास्त्र सुनाउ नहांती। एठारे आध्यात्मिक ज्ञान रहिछि। बाबा को आध्यात्मिक पिता बोली कहा जाउछि। से आत्मा मानंकर पिता। बाबा कहुछंती मु मनुष्य सृष्टिर बीज रूप, सेथिपाई ज्ञानर सागर अटे। एही मनुष्य सृष्टि रूपी वृक्षर आयुष केते किपरि वृद्धि हेउछि, पुणि भक्ति मार्ग किपरि आरंभ हेउछि, एकथा मु जानिछि। तुमको एही ज्ञान दे स्वर्गर मालिक करउछि, पुणि तुमे मालिक होई जाउछ। एही ज्ञान तुमको थरे मात्र प्राप्त हुए गुप्त होई जाउछि। पुणि सत्य युग त्रेता युगरे एही ज्ञानर आवश्यकता रहिब नाही। एही ज्ञान केवल तुम ब्राह्मण मानंक पाई उद्दिष्ट, देवता मानंक पाखरे एही ज्ञान नाही। तेबे परंपरारु एही ज्ञान आसी पारिब नाही। एहा केवल तुमको थरे मात्र मिलुछि, जहा द्वारा तुमे जीवन मुक्त होई जाउछ। बाबांको ठारु संपत्ति पाउछ। तुम पाखकु बहुत आसुछंती, कहुछंती जे मनर शांति किपरि मिलिब, किंतु यहा कहिबा भूल। मन बुद्धि आत्मार कर्मेन्द्रिया, जेपरि शरीरर कर्मेन्द्रिया रहिछि, आत्मा को पत्थर बुद्धिरु पारस बुद्धि बाबा ही आसी कराउछंती। जहा सत्य युग त्रेता युग पर्यंत चालुछि, पुणि पत्थर बुद्धि होई जाउछंती। एबे पुणि तुमे पत्थर बुद्धिरु पारस बुद्धि हेउछ। तुम पारस बुद्धि रे खाद मिसी जाइछि, एबे पुणि पारस बुद्धि किपरि हेब। बाबा कहुछंती हे आत्मा मते मने पकाओ, जोगर यात्रा द्वारा तुमे पवित्र होई मो पाखको आसी जीव। बाकी जेऊ माने कहुछंती जे मनर शांति किपरि मिलिब, तांकु कह एठारे किपरि शांति मिली पारिब। यहा हेउछि दुख धाम, काहिकि ना विकारर प्रवेशता हेउछि। यहा तो बेहद्र बाबांको ठारु ही संपत्ति रूपे मिली पारिब। पुणि रावण सहित मिसिबा द्वारा पतित होई जाउछ, पुणि बाबांको द्वारा पवित्र हेबारे गोटिए सेकेंड लागुछि। एबे तुमे आसीछ बाबांको ठारु जीवन मुक्तिर संपत्ति नेबा पई। बाबा जीवन मुक्तिर संपत्ति देउछंती ओ रावण जीवन बंधर अभिशाप देउछि, सेथिपाई दुख ही दुख मिलुछि। ड्रामा को मध्य जानिबा को हेब, दुख धामरे कहाकु सुख शांति मिली पारिब नाही। शांति आम आत्मा मानंकर स्वधर्म, शांति धाम आत्मार घर अटे। आत्मा कहुछि आमर स्वधर्म शांति। एही कर्मेन्द्रिया द्वारा एबे कर्म नकरी बसी जाउछि, किंतु केऊ पर्यंत बसी रहिब, कर्म तो करिबाकु ही हेब ना। मनुष्य ड्रामा को न बुझिबा पर्यंत दुखी होई रहउछंती। बाबा कहउछंती मु हेउछि दिन बंधु, एठाकु गरीब माने ही आसिबे। साहूकारंक पाई तो एही ठारे ही स्वर्ग अटे, तांको भाग्यरे स्वर्गर सुख नाही। बाबा कहउछंती मु दिन बंधु, साहूकारंकु गरीब ओ गरीबंकु साहूकार कराउछि। साहूकार एते उच्च पद पाई पारिबे नाही, काहेकि ना एठारे साहूकारंकर निशा रहिछि। हाँ सेमाने प्रजारे आसीजिबे, स्वर्गकु तो निश्चय आसीबे, किंतु गरीब माने उच्च पद पाइबे। गरीब साहूकार होई जाउछंती, सेमानंकर देह अभिमान थाए जे आमे धनवान अटु। किंतु बाबा कहुछंती ଏହି ଧନମାଳ ସବୁ ମାଟିରେ ମିଶିଯିବ, ବିନାଶ ହୋଇଯିବ। ଏହି ଅଭିମାନୀ ହେବାରେ ବହୁତ ମେହନତ ରହିଛି। ବର୍ତ୍ତମାନ ସମସ୍ତେ ଦେହ ଅଭିମାନୀ ଅଟନ୍ତି, ଏବେ ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଆତ୍ମା କହୁଛି, ମୁଁ 84 ଜନ୍ମ ପୁରା କରିଛି, ନାଟକ ସମାପ୍ତ ହେଉଛି, ଏବେ ଘରକୁ ଯିବାକୁ ହେବ। ଏବେ କଳିଯୁଗର ଅନ୍ତ, ସତ୍ୟଯୁଗର ଆଦିର ସଙ୍ଗମ ଅଟେ। ବାବା କହୁଛନ୍ତି, ପ୍ରତ୍ୟେକ 5000 ବର୍ଷ ପରେ ମୁଁ ଆସୁଛି ଭାରତକୁ ହୀରାତୁଲ୍ୟ କରିବା ପାଇଁ। ଏହି ଇତିହାସ ଭୂଗୋଳ ବାବା ହିଁ ବତାଇ ପାରିବେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବାବାଙ୍କ ଠାରୁ ଜୀବନ ମୁକ୍ତିର ସମ୍ପତ୍ତି ନେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ଡ୍ରାମାର ଜ୍ଞାନକୁ ବୁଦ୍ଧିରେ ରଖି ଦୁଃଖଧାମରେ ରହି ମଧ୍ୟ ଦୁଃଖରୁ ମୁକ୍ତ ହେବାକୁ ପଡ଼ିବ। 2 ଧନ ସମ୍ପତ୍ତିର ଅଥବା ସାଉକାରୀର ନିଶା ଛାଡ଼ି ଦେହି ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ। ବରଦାନ ବିକାର ଗୁଡ଼ିକର ବଂଶର ଅଂଶକୁ ମଧ୍ୟ ସମାପ୍ତ କରୁଥିବା ସର୍ବସମର୍ପଣ ବା ଟ୍ରଷ୍ଟି ହୁଅ। ଯେଉଁମାନେ ପୁରୁଣା ସଂସ୍କାର ରୂପୀ ସମ୍ପତ୍ତିକୁ ଅସୁବିଧା ସମୟରେ କାର୍ଯ୍ୟରେ ଲଗାଇବା ପାଇଁ ଲୁଚାଇ ରଖିଥାନ୍ତି, ମାୟା ତାକୁ କୌଣସି ନା କୌଣସି ପ୍ରକାରରେ ଖୋଜି ବାହାର କରିଦେଇଥାଏ। ପୁରୁଣା ଖାତାର ଛୋଟିଆ ଅଂଶଟିରୁ ମଧ୍ୟ ଧରା ପଡ଼ିଯିବ, କାହିଁକି ନା ମାୟା ବଡ଼ ଚତୁର ଅଟେ। ତାର ଜାଣିପାରିବାର ଶକ୍ତି କିଛି କମ୍ ନୁହେଁ, ସେଥିପାଇଁ ବିକାର ଗୁଡ଼ିକର ବଂଶର ଅଂଶକୁ ମଧ୍ୟ ସମାପ୍ତ କର। କୌଣସି କୋଣରେ ମଧ୍ୟ ପୁରୁଣା ସମ୍ପତ୍ତିର ଟିକିଏ ବି ଅଂଶ ନ ରହୁ। ତେବେ କୁହାଯିବ, ସର୍ବସମର୍ପଣ ଟ୍ରଷ୍ଟି ବା ଯଜ୍ଞର ସ୍ନେହୀ ସହଯୋଗୀ। ସ୍ଲୋଗାନ କାହାର ବିଶେଷତା କାରଣରୁ ତା ପ୍ରତି ବିଶେଷ ସ୍ନେହ ରଖିବା, ଏହା ମଧ୍ୟ ମୋହର ଆକର୍ଷଣ ଅଟେ। ଅବ୍ୟକ୍ତ ଇସାରା ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ମଧୁରତା ହିଁ ମହାନତା ଅଟେ। ଏହାଦ୍ୱାରା ମନର ଏବଂ ମୁଖର ତିକ୍ତତା ସମାପ୍ତ ହୋଇଯାଇଥାଏ, କ୍ରୋଧ ଅଗ୍ନି ଶୀତଳ ହୋଇଯାଇଥାଏ। ବାପ ଦାଦା ନିଜର ସବୁ ପିଲାଙ୍କୁ ଶୀତଳ ଦେବତା କରିବାକୁ ଚାହୁଁଛନ୍ତି, ସେଥିପାଇଁ ମଧୁରତାର ଗୁଣକୁ ଧାରଣ କର। ତୁମମାନଙ୍କର ମୁଖମଣ୍ଡଳ ମଧ୍ୟ ମିଠା ହେବା ଦରକାର, ତେଣୁ ମଧୁରତାର ଗୁଣରେ ଭରପୁର ହୁଅ। ଯିଏ ବି ତୁମ ସମ୍ପର୍କରେ ଆସୁଛନ୍ତି, ତାଙ୍କୁ ମଧୁର ବାଣୀ ବା ଶକ୍ତିଶାଳୀ ଦୃଷ୍ଟି ଦ୍ୱାରା ଭରପୁର କର। ଓମ୍ ଶାନ୍ତି।